ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଜ୍ୟରେ ଗତକାଲି ଅନୁଷ୍ଠିତ ହୋଇଥିବା ପାଞ୍ଚଟି ଲୋକସଭା ଆସିକା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସହ ଏହା ଅନ୍ତର୍ଗତ 35 ବିଧାନସଭା ନିର୍ବାଚନ ମଣ୍ଡଳୀରେ 69.34% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ବରଗଡ଼ରେ ସର୍ବାଧିକ 76.2% ମତଦାନ ହୋଇଥିବାବେଳେ ଆସିକାରେ ସବୁଠାରୁ କମ୍ 60.78% ଭୋଟିଂ ହୋଇଛି। ସେହିଭଳି ଦେଶରେ ଗତକାଲିର ମତଦାନ ପ୍ରକ୍ରିୟାରେ 6 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49 ଆସନରେ ହାରାହାରି 60.37% ମତଦାନ ହୋଇଥିବା କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। ପଶ୍ଚିମବଙ୍ଗରେ ସର୍ବାଧିକ 75.44% ଭୋଟିଂ ହୋଇଥିବାବେଳେ ମହାରାଷ୍ଟ୍ରରେ ସବୁଠାରୁ କମ୍ 54.33% ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଏବଂ ନୟାଗଡ଼ଠାରେ ନିର୍ବାଚନୀ ସଭାରେ ଯୋଗଦେବେ। ଅନ୍ୟ ଏକ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ମୋରଡ଼ା, ଉଦଳା, ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷି, ବାରିପଦାଠାରେ ଜନସଭାକୁ ସମ୍ବୋଧନ କରିବେ। ସେହିପରି ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ବୋଲି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପାରାଦୀପ, ମୟୂରଭଞ୍ଜ ଆଦି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍ 17 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ଅବକାଶ ସମୟରେ ଚଳିତ ମାସ 23, 28, 30 ଏବଂ ଜୁନ୍ 4, 6, 11 ଏବଂ 12 ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଜରୁରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ମାମଲା ତାଲିକାଭୁକ୍ତ କରାଯାଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟର ଅପହଞ୍ଚ ଜିଲ୍ଲାରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ବାୟୁ ସ୍ୱାସ୍ଥ୍ୟସେବା ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପୁଣିଥରେ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ କିଛିଦିନ ହେଲା ଏହି ସ୍ୱାସ୍ଥ୍ୟସେବା ବନ୍ଦ ରହିଛି। ପୁରୀ ଶ୍ରୀକ୍ଷେତ୍ର ରଥଖଳାରେ 3 ରଥର 42 ଯାକ ତୁମ୍ବରେ 16 ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14, ଦେବଦଳନ ରଥର 12 ଏବଂ ନନ୍ଦିଘୋଷ ରଥର 16 ତୁମ୍ବରେ 42 ଲେଖାଏଁ ବିନ୍ଧ କରାଯାଇଛି। ଏହାପରେ ବିନ୍ଧଗୁଡ଼ିକରେ ଅରପଟା ସଂଯୋଗ କରାଯିବ। ସେହିଭଳି ଅସ୍ଥାୟୀ କମାରଶାଳରେ ଅରକଣ୍ଟା ଏବଂ ପଦାରୀ ନିର୍ମାଣ କାର୍ଯ୍ୟ ଚାଲିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କେତେକ ସ୍ଥାନରେ ଶୂନ୍ୟଛାୟା ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱରରେ ଆଜି ପୂର୍ବାହ୍ନ 11:43 ଶୂନ୍ୟଛାୟା ଦେଖାଯିବ। ଅନ୍ୟପକ୍ଷରେ କଟକରେ ଆସନ୍ତାକାଲି ପୂର୍ବାହ୍ନ 11:43 ଶୂନ୍ୟଛାୟା ଦେଖାଯିବ ବୋଲି ଅନୁମାନ କରାଯାଇଛି। ବଲାଙ୍ଗୀରରେ ଆସନ୍ତା 23, ବୁର୍ଲାରେ 28, ବାରିପଦାରେ 31, ରାଉରକେଲାରେ ଜୁନ୍ 2 ଶୂନ୍ୟଛାୟା ଦେଖାଯିବ ବୋଲି ଅନୁମାନ କରାଯାଇଛି। ସୂର୍ଯ୍ୟ ଦିଗ୍ବଳୟର ଯେତେ ନିକଟତର ଥାଏ ଛାଇ ସେତେ ଅଧିକ ହୋଇଥାଏ ଏବଂ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଛାଇଟି ଖୁବ୍ ଛୋଟ ହୋଇଯାଏ କିନ୍ତୁ ଛାଇ ପୂରାପୂରି ଭାବେ ଉଭେଇଯାଏ ନାହିଁ, ହେଲେ ଶୂନ୍ୟଛାୟାରେ ଛାୟା ବିଲକୁଲ ଦେଖାଯାଏ ନାହିଁ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀର ସଭାପତି ଏବଂ ଉପସଭାପତିଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି 2 ପଦବୀ ପୂରଣ ହେବା ପର୍ଯ୍ୟନ୍ତ ଶ୍ରୀ ରାଉତରାୟଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 24 ଆଡ଼କୁ ଲଘୁଚାପ ଅବପାତର ରୂପ ନେବ। ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବାର ସମ୍ଭାବନା ନାହିଁ ବୋଲି କେତେକ ପାଣିପାଗ ମଡେଲ ପୂର୍ବାନୁମାନ କରିଛନ୍ତି। ହେଲେ ବାତ୍ୟା ନେଇ ସ୍ୱଷ୍ଟ ଚିତ୍ର ବିଭିନ୍ନ ପାଣିପାଗ ମଡେଲ ଅଲଗା ଅଲଗା ଆକଳନ କରୁଥିବାରୁ ଆସନ୍ତା 2 ପରେ ଏହା କେଉଁ ଆଡ଼କୁ ମୁହାଁଇବ ତାହା ସ୍ୱଷ୍ଟ ଜଣାପଡ଼ିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।